ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ 10ଟି ଜିଲ୍ଲାର ଭୋଟର କରୁଛନ୍ତି ମତଦାନ। ଦିନ ଗୋଟାଏ ସୁଦ୍ଧା 35.69% ମତଦାନ ସୂଚନା। ଦଳୀୟ ପ୍ରଚାର କାର୍ଯ୍ୟରେ ଆସନ୍ତା 29 ତାରିଖରେ ଓଡ଼ିଶା ଆସିବେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାଜ୍ୟରେ ପ୍ରଚାର କରୁଛନ୍ତି ଦଳର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀ। ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ଓ ଯୁକ୍ତ 2 ପରୀକ୍ଷାଫଳ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା। ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ 10ଟି ଜିଲ୍ଲାର ଭୋଟରମାନେ ଆଜି ସକାଳ 7ଟାରୁ ବିଭିନ୍ନ ଭୋଟ୍ କେନ୍ଦ୍ରଗୁଡ଼ିକରେ ମତଦାନ କରୁଛନ୍ତି। ରାଜ୍ୟର 6ଟି ଲୋକସଭା ଆସନ ପୁରୀ, ଭୁବନେଶ୍ୱର, କେନ୍ଦୁଝର, ସମ୍ଭଲପୁର ଓ ଢେଙ୍କାନାଳ ଏବଂ ଏହି ଆସନ ଅନ୍ତର୍ଗତ 42 ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି। ଏହି ପର୍ଯ୍ୟାୟରେ 6ଟି ସଂସଦୀୟ କ୍ଷେତ୍ର ପାଇଁ 64 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ 42 ବିଧାନସଭା ଆସନ ପାଇଁ 383 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆଜି ମୋଟ 10,551 ମତଦାନ କେନ୍ଦ୍ରରେ 94,48,553 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ରାଜ୍ୟ ପ୍ରଶାସନ ଓ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇ କହିଛନ୍ତି ଯେଉଁ ବୁଥ୍ରେ ଇଭିଏମ୍ରେ ତ୍ରୁଟି ଦେଖାଦେଇଥିଲା ସେଠାରେ ଇଭିଏମ୍ ପୁନଃସ୍ଥାପନ କରାଯାଇଛି ଏବଂ ଶୃଙ୍ଖଳିତ ଭାବେ ମତଦାନ ଜାରି ରହିଛି। ଅପରପକ୍ଷେ ଭାରତୀୟ ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରୁ ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ ଗୋଟାଏ ସୁଦ୍ଧା ରାଜ୍ୟରେ 35.69% ମତଦାନ ହୋଇଛି। ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀରେ 37.26% ଭୋଟ୍ ଗ୍ରହଣ ହୋଇଥିବାବେଳେ ଭୁବନେଶ୍ୱରରେ 33.01%, କଟକରେ 34.4%, କେନ୍ଦୁଝରରେ 35.63%, ସମ୍ବଲପୁରରେ 38.13% ଓ ଢେଙ୍କାନାଳରେ 36% ଭୋଟ୍ ଗ୍ରହଣ ହୋଇଛି। କଟକ ଜିଲ୍ଲାର 6ଟି ନିର୍ବାଚନ ମଣ୍ଡଳୀରେ 1,453 ବୁଥ୍ରେ 13,46,245 ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ସେହିସବୁ ନିର୍ବାଚନ ମଣ୍ଡଳୀରେ ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଅପରାହ୍ନ ଗୋଟାଏ ସୁଦ୍ଧା 33.1% ମତଦାନ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଜୟଦେବ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ 43.2% ମତଦାନ ହୋଇଥିବାବେଳେ ବେଗୁନିଆରେ 39.4% ମତଦାନ ହୋଇଛି। ସେଠାକାର ଭୋଟ୍ ଗ୍ରହଣ ସ୍ଥିତି ସମ୍ପର୍କରେ ଆମ ସମ୍ଭାଦଦାତା ଦୀପକ କୁମାର ବେହେରା କହିଛନ୍ତି,
ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଥିବା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ମତଦାନ ଶାନ୍ତିଶୃଙ୍ଖଳାର ସହ ଜାରି ରହିଛି। ଦିନ ଗୋଟାଏ ସୁଦ୍ଧା ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ 33.01% ମତଦାନ ହୋଇଛି। ଏହି ଲୋକସଭା କ୍ଷେତ୍ର ଅଧୀନସ୍ଥ ଜୟଦେବ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ 43.20% ମତଦାନ ହୋଇଥିବା ବେଳେ ବେଗୁନିଆରେ 39.40% ମତଦାନ ହୋଇଛି। ଅପରପକ୍ଷେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଦିନ ଗୋଟାଏ ସୁଦ୍ଧା 23.15% ମତଦାନ ହୋଇଛି।
ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 4ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସମ୍ବଲପୁର, ରେଢ଼ାଖୋଲ, କୁଚିଣ୍ଡା ଓ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର 948 ଭୋଟ୍ ଗ୍ରହଣ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଜାରି ରହିଛି। ଆମ ସମ୍ଭାଦଦାତା ଗୁଣମଣି ବିଶ୍ୱାଳଙ୍କଠାରୁ ଆସନ୍ତୁ ଜାଣିବା ଭୋଟ୍ ଗ୍ରହଣର ତାଜା ସ୍ଥିତି ସମ୍ପର୍କରେ।
ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 4ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସମ୍ବଲପୁର, ରେଢ଼ାଖୋଲ, କୁଚିଣ୍ଡା ଓ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ 7ଘଟିକାରୁ ମତଦାନ ଆରମ୍ଭ ହୋଇଛି। 4ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 948 ବୁଥ୍ରେ 8,27,463 ଜଣ ଭୋଟର ମତଦାନ କରିବେ। ସମ୍ବଲପୁର ସଂସଦୀୟ କ୍ଷେତ୍ରରେ 14 ଜଣ ପ୍ରାର୍ଥୀ, ସମ୍ବଲପୁର ବିଧାନସଭା କ୍ଷେତ୍ରରେ 9 ଜଣ ପ୍ରାର୍ଥୀ, ରେଙ୍ଗାଲି ବିଧାନସଭା କ୍ଷେତ୍ରରେ 10 ଜଣ ପ୍ରାର୍ଥୀ, କୁଚିଣ୍ଡା ବିଧାନସଭା କ୍ଷେତ୍ରରେ 4 ଜଣ ପ୍ରାର୍ଥୀ ଓ ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ 7 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମ୍ବଲପୁର ଜିଲ୍ଲାରେ ହୋଇଥିବା 948 ପୋଲିଂ ଷ୍ଟେସନ ମଧ୍ୟରୁ 198 ଆଦର୍ଶ ବୁଥ୍ ରହିଥିବା ବେଳେ 65 ସଖୀବୁଥ୍ କରାଯାଇଛି।
ନୟାଗଡ଼ ଜିଲ୍ଲା ନୟାଗଡ଼, ରଣପୁର ଏବଂ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ 246 ମତଦାନ କେନ୍ଦ୍ରରେ 2,22,100 ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ଦିନ ଗୋଟାଏ ସୁଦ୍ଧା ଜିଲ୍ଲାରେ 27% ମତଦାନ ହୋଇଥିବା ସୂଚନା ମିଳିଛି। ନୟାଗଡ଼ ବିଧାନସଭା ମଣ୍ଡଳୀ ପାଇଁ 422 ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ସମସ୍ତ 8ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 1,923 ଭୋଟ୍ ଗ୍ରହଣ କେନ୍ଦ୍ରରେ ସୁରୁଖୁରୁରେ ମତଦାନ ଚାଲିଛି। ଏହି ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ 15,000 ପୁଲିଂ ଅଧିକାରୀ ମତଦାନ ପ୍ରକ୍ରିୟାରେ ନିୟୋଜିତ ହୋଇଥିବାବେଳେ 10 ପ୍ଲାଟୁନ୍ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ 22 ପ୍ଲାଟୁନ୍ ସୁରକ୍ଷା କର୍ମଚାରୀ ମୁତୟନ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାରେ ଏହି ପର୍ଯ୍ୟାୟରେ 11 ଜଣ ପ୍ରାର୍ଥୀ ସଂସଦୀୟ ଆସନ ପାଇଁ ନିର୍ବାଚନ ଲଢୁଛନ୍ତି। ବିଧାନସଭା ଲାଗି ଚମ୍ପୁଆରୁ ସର୍ବାଧିକ 15 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବେଳେ ଘସିପୁରାରୁ 13 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେଠାକାର ଭୋଟ୍ଗ୍ରହଣ ସ୍ଥିତି ସମ୍ପର୍କରେ ଆମ ସମ୍ଭାଦଦାତା ମାନସ ରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ।
ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ 6 ଲୋକସଭା ଓ 42 ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେଉଥିବା ବେଳେ କେନ୍ଦୁଝରରେ 1 ଲୋକସଭା ଓ 6 ବିଧାନସଭା ପାଇଁ ମଧ୍ୟ ସୁରୁଖୁରୁରେ ଭୋଟିଂ ଚାଲିଛି। ବର୍ତ୍ତମାନ ସୁଦ୍ଧା ଆନନ୍ଦପୁରରେ 36.17%, ଚମ୍ପୁଆରେ 34.23%, ଘସିପୁରାରେ 40.20%, କେନ୍ଦୁଝରରେ 34.99% ଓ ପାଟଣା ବିଧାନସଭା ମଣ୍ଡଳୀ ପାଇଁ 32.43% ଭୋଟର ମତଦାନ ଦେଇଥିବା ସୂଚନା ମିଳିଛି। ଭୋଟରମାନେ ଲମ୍ବା ଲାଇନ୍ରେ ଛିଡ଼ା ହୋଇ ନିଜର ମତ ସାବ୍ୟସ୍ତ କରୁଛନ୍ତି। ସକାଳ 7 ମତଦାନ ଆରମ୍ଭ ହୋଇଥିବା ବେଳେ ସକାଳୁ ଭୋଟ୍ ଗ୍ରହଣ କେନ୍ଦ୍ରରେ ଭୋଟରମାନେ ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଉଛନ୍ତି ଭୋଟର।
ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 4 ବିଧାନସଭା ନିର୍ବାଚନ ମଣ୍ଡଳୀ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ 1038 ଭୋଟ୍ ଗ୍ରହଣ କେନ୍ଦ୍ରରେ 9,21,814 ଜଣ ମତଦାତା ଭୋଟ୍ ଦେଉଛନ୍ତି। ଦିନ ଗୋଟାଏ ସୁଦ୍ଧା ପୁରୀରେ 37.26% ଭୋଟ୍ ଗ୍ରହଣ ହୋଇଛି। ଢେଙ୍କାନାଳ ଜିଲ୍ଲାରେ 1021 ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ଚାଲିଛି। ଜିଲ୍ଲାର 4 ବିଧାନସଭା ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ ଆସନ ସମେତ ଲୋକସଭା ଆସନ ପାଇଁ ମତଦାନ ହେଉଛି। ଜିଲ୍ଲାର 9,72,031 ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଥିବା ବେଳେ ମହିଳାମାନଙ୍କ ଲାଗି 120 ସଖି ବୁଥ୍ ସ୍ଥାପନ କରାଯାଇଛି। ଦେଶର ପଞ୍ଚମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ମତଦାନ ଜାରି ରହିଛି। 8 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 58 ଲୋକସଭା ଆସନରେ ଭୋଟରମାନେ ଭୋଟ୍ ଦେଉଛନ୍ତି। ନିର୍ବାଚନ ଆୟୋଗଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ ଗୋଟାଏ ସୁଦ୍ଧା 39.13% ମତଦାନ ହୋଇଛି। ଏହି ପର୍ଯ୍ୟାୟରେ 899 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଓ ଇନ୍ଦ୍ରଜିତ, ଅଭିନେତା ରାଜ ବବର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ, ମନୋଜ ତିୱାରୀ, କହ୍ନେୟା କୁମାର ଓ ନବୀଲ ଜିନ୍ଦଲ ପ୍ରମୁଖ ନିର୍ବାଚନ ଲଢୁଛନ୍ତି। ଦେଶର 1,14,000 ଭୋଟ୍ ଗ୍ରହଣ କେନ୍ଦ୍ରରେ 11,13,00,000 ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 29 ଦଳୀୟ ପ୍ରଚାର କାର୍ଯ୍ୟରେ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରାପଡ଼ା ଓ ବାଲେଶ୍ୱରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଆସନ୍ତାକାଲି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବାରିପଦା, ଚାନ୍ଦବାଲି, ପୁରୀ ଓ ନିମାପଡ଼ାଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜି ବିଜେପି ଦଳର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀ ଦଳୀୟ ପ୍ରଚାର କାର୍ଯ୍ୟରେ ଓଡ଼ିଶା ଆସିଛନ୍ତି। ସେ ପାରାଦୀପର କୁଜଙ୍ଗଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି। ଶ୍ରୀମତୀ ଇରାନୀ ଆଜି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଆଳି ଏବଂ ବାଲେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ରେମୁଣାଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଅନ୍ୟପକ୍ଷରେ ଆସନ୍ତା 26-28 ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଏବଂ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱର ଓ ଭଦ୍ରକଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ। ଏଥିସହିତ ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ହେବ। ପୂର୍ବାହ୍ନ 11:30 ପରୀକ୍ଷା ଫଳ ପରିଷଦର ୱେବ୍ସାଇଟ୍ରେ ପ୍ରକାଶ ପାଇବାକୁ ଥିବାବେଳେ ଅପରାହ୍ନରେ ଟାବୁଲେସନ୍ ରେଜିଷ୍ଟର ଉପଲବ୍ଧ ହେବ। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ। ଅପରାହ୍ନ 3 ଓଡ଼ିଶାରେଜଲ୍ଟ.nic.in ୱେବ୍ସାଇଟ୍ରେ ଏହା ଉପଲବ୍ଧ ହେବ। ଏହାଛଡ଼ା ଡିଜି ଲକର ଜରିଆରେ ମଧ୍ୟ ପରୀକ୍ଷା ଫଳ ଜାଣିହେବ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି। ପାଣିପାଗ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଦକ୍ଷିଣ ଦକ୍ଷିଣ ପୂର୍ବ ସାଗର ଦ୍ୱୀପଠାରୁ 380 କିଲୋମିଟର ଏବଂ ବାଂଲାଦେଶ ଖେପୁପାରାଠାରୁ 490 କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି। ଏହା କ୍ରମଶଃ ତୀବ୍ର ହୋଇ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହୋଇ ସାଗରଦ୍ୱୀପ ଓ ଖେପୁପାରା ମଝିରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି 40-50 କିଲୋମିଟର ବେଗରେ ପବନ ବହିବ। ସମ୍ଭାବ୍ୟ ବାତ୍ୟା ନେଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ 10 ଜିଲ୍ଲାର ଭୋଟର କରୁଛନ୍ତି ମତଦାନ। ଦିନ ଗୋଟାଏ ସୁଦ୍ଧା 35.69% ମତଦାନ ସୂଚନା। ଦଳୀୟ ପ୍ରଚାର କାର୍ଯ୍ୟରେ ଆସନ୍ତା 29 ଓଡ଼ିଶା ଆସିବେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାଜ୍ୟରେ ପ୍ରଚାର କରୁଛନ୍ତି ଦଳର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀ। ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ଓ ଯୁକ୍ତ 2 ପରୀକ୍ଷା ଫଳ। ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।